ଗୀତ ସଂହିତା ଅଧ୍ୟାୟ 29 ଦାଉଦଙ୍କର ଗୀତ। ହେ ବିକ୍ରମୀ ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କର ଗୌରବ ଓ ପରାକ୍ରମ କୀର୍ତ୍ତନ କର, ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର। ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି, ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି। ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ, ସଦାପ୍ରଭୁଙ୍କ ରବ ଶକ୍ତି ବିଶିଷ୍ଟ, ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ, ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ। ହଁ, ସଦାପ୍ରଭୁ ଲିବାନନ୍ଦ ଏରସ ବୃକ୍ଷ ସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାନ୍ତି, ମଧ୍ୟ ସେ ସେମାନଙ୍କୁ ଗୋବଶ୍ଚ ପରି ଲିବାନନ୍ ଓ ସିରିଓନ୍କୁ ଅରଣାଛୁଆ ପରି ନଚାନ୍ତି। ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ, ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ, ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି। ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ ଓ ବନସମୂହକୁ ବିବସ୍ତ୍ର କରେ, ପୁଣି ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ ଗୌରବ ଗୌରବ ବୋଲି କହନ୍ତି। ସଦାପ୍ରଭୁ ଜଳପ୍ଲାବନରେ ରାଜାତୁଲ୍ୟ ଉପବିଷ୍ଟ ହେଲେ, ହଁ, ସଦାପ୍ରଭୁ ଅନନ୍ତକାଳ ରାଜାତୁଲ୍ୟ ଉପବିଷ୍ଟ ଅଟନ୍ତି। ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ।